ଏହିପରି ଭାବରେ ନୃ ନର ରୂପରେ ଶ୍ରୀକୃଷ୍ଣ ଓ ଶ୍ରୀ ରାମଚନ୍ଦ୍ର ରୂପରେ ପଶୁ ରୂପରେ ଯେପରି ବରାହ ଦେବ ଋଷି ଋଷି ରୂପରେ ପରଶୁରାମ ଦେବ ଦେବତା ରୂପରେ ଝସ ଜଳଚର ରୂପରେ ଯେପରି ମତ୍ସ୍ୟ ଓ କୁର୍ମ ଅବତାରୀ ଏହି ପ୍ରକାର ବିଭିନ୍ନ ଅବତାର ଦ୍ୱାରା ଲୋକାନ୍ ସମସ୍ତ ଗ୍ରହ ଲୋକର ବିଭା ବିନା ବୟସୀ ରକ୍ଷା କରନ୍ତି, ହଂସି ଆପଣ ବେଳେବେଳେ ହତ୍ୟା କରନ୍ତି। ଜଗତ ପ୍ରତିପାନ ଯେଉଁମାନେ ଏହି ଜଗତରେ ପ୍ରତିକୂଳ ଅବସ୍ଥା ସୃଷ୍ଟି କରନ୍ତି, ଧର୍ମମ ଧର୍ମ ମହାପୁରୁଷ ହେ ମହାପୁରୁଷ ବାସୀ ଆପଣ ରକ୍ଷା କରନ୍ତୁ। ଯୁଗ ଅନୁବୃତ୍ତମ ବିଭିନ୍ନ ଯୁଗ ଅନୁସାରେ ଛନ୍ନ ପ୍ରଚ୍ଛନ୍ନ କଳୌ କଳି ଯୁଗରେ ଯତ୍ ଯେହେତୁ ଅଭାବ ହୋଇଛି ଏବଂ ଭବିଷ୍ୟତରେ ହେବ, ତ୍ରିଯୁଗ ତ୍ରିଗୁଣ ନାମକ ଅଥ ଅତଏ ସ ସେହି ବ୍ୟକ୍ତି ତ୍ୱମ୍ ଆପଣ। ଅନୁବାଦ, ହେ ଭଗବାନ, ଏହିପରି ଭାବରେ ଆପଣ ନର ପଶୁ ଋଷି ଦେବତା ମତ୍ସ୍ୟ ଅଥବା କୁର୍ମ ରୂପରେ ଅବତରଣ କରି ସମଗ୍ର ଜଗତ ପାଳନ କରନ୍ତି ଏବଂ ଅସୁରମାନଙ୍କୁ ସଂହାର କରନ୍ତି। ହେ ଭଗବାନ, ଆପଣ ଯୁଗ ଅନୁସାରେ ଧର୍ମକୁ ରକ୍ଷା କରନ୍ତି, କିନ୍ତୁ କଳି ଯୁଗରେ ଆପଣ ଆପଣଙ୍କର ଭଗବତ୍ତା ପ୍ରକାଶ କରନ୍ତି ନାହିଁ, ତେଣୁ ଆପଣଙ୍କୁ ତ୍ରିଯୁଗ କୁହାଯାଏ। ଶ୍ରୀ ପ୍ରଭୁପାଦଙ୍କର ଭାବାର୍ଥ, ଭଗବାନ ଯେପରି ମଧୁ କୈଟବ ଆକ୍ରମଣରୁ ବ୍ରହ୍ମାଙ୍କୁ ରକ୍ଷା କରିବା ପାଇଁ ଆବିର୍ଭୂତ ହୋଇଥିଲେ, ଠିକ୍ ସେହିପରି ସେ ତାଙ୍କର ପରମ ଭକ୍ତ ପ୍ରହ୍ଲାଦ ମହାରାଜଙ୍କୁ ରକ୍ଷା କରିବା ପାଇଁ ଆବିର୍ଭୂତ ହୋଇଥିଲେ। ଠିକ୍ ସେହିପରି କଳି ଯୁଗର ଅଧପତିତ ଜୀବମାନଙ୍କୁ ରକ୍ଷା କରିବା ପାଇଁ ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଆବିର୍ଭୂତ ହୋଇଥିଲେ। ସତ୍ୟ, ତ୍ରେତା, ଦ୍ୱାପର ଓ କଳି ଏହି ଚାରୋଟି ଯୁଗ ଅଛି। କଳି ଯୁଗ ଛଡ଼ା ଅନ୍ୟ ତିନୋଟି ଯୁଗରେ ଭଗବାନ ତାଙ୍କର ଭଗବତ୍ତା ପ୍ରତିଷ୍ଠା କରିବା ପାଇଁ ଅବତରଣ କରନ୍ତି, କିନ୍ତୁ କଳି ଯୁଗରେ ଯଦିଓ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଆବିର୍ଭୂତ ହୁଅନ୍ତି, କିନ୍ତୁ ସେ ତାଙ୍କର ଭଗବତ୍ତା ପ୍ରକାଶ କରନ୍ତି ନାହିଁ। ଅନ୍ୟପକ୍ଷରେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ଯେତେବେଳେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ବୋଲି ସମ୍ବୋଧନ କରାଯାଉଥିଲା, ସେତେବେଳେ ସେ କାନରେ ହାତ ଦେଇ ତାହା ଅସ୍ୱୀକାର କରୁଥିଲେ, କାରଣ ସେ ଭକ୍ତ ରୂପେ ଲୀଳା କରୁଥିଲେ। ଭଗବାନ ଶ୍ରୀ ଚୈତନ୍ୟ ମହାପ୍ରଭୁ ଜାଣିଥିଲେ ଯେ କଳି ଯୁଗରେ ବହୁ ଭକ୍ତ ନିଜକୁ ଭଗବାନ ବୋଲି ପ୍ରଚାର କରିବା ପାଇଁ ଚେଷ୍ଟା କରିବେ, ତେଣୁ ସେ ନିଜକୁ ଭଗବାନ ବୋଲି ପ୍ରକାଶ କରେ ନାହିଁ। କିନ୍ତୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଯେ ସ୍ୱୟଂ ଭଗବାନ, ସେ କଥା ବହୁ ବୈଦିକ ଶାସ୍ତ୍ରରେ ସ୍ୱୀକୃତ ହୋଇଛି। ବିଶେଷ କରି ଶ୍ରୀମଦ୍ ଭାଗବତମରେ ଏକାଦଶ ସ୍କନ୍ଦ ପଞ୍ଚମ ଅଧ୍ୟାୟ 32 ଶ୍ଳୋକରେ କୁହାଯାଇଛି, କୃଷ୍ଣବର୍ଣ୍ଣ ପିଶା କୃଷ୍ଣ ସାଙ୍ଗ ପାଙ୍ଗାସ୍କ ପାର୍ଶ୍ୱଦମ୍ ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ହି ସୁମେଧସ। କଳି ଯୁଗରେ ବୁଦ୍ଧିମାନ ମନୁଷ୍ୟମାନେ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପୀ ଭଗବାନଙ୍କର ଆରାଧନା କରିବେ, ଯିଏ ସବୁବେଳେ ନିତ୍ୟାନନ୍ଦ, ଅଦ୍ୱୈତ, ଗଦାଧର, ଶ୍ରୀବାସ ଆଦି ପାର୍ଷଦ ପରିବୃତ ହୋଇଛନ୍ତି। ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ପ୍ରବର୍ତ୍ତିତ ଏହି ସଂକୀର୍ତ୍ତନ ଯଜ୍ଞ ଉପରେ ସମଗ୍ର କୃଷ୍ଣ ଭାବନାମୃତ ଆନ୍ଦୋଳନ ପ୍ରତିଷ୍ଠିତ। ତେଣୁ ଯିଏ ସଂକୀର୍ତ୍ତନ ଆନ୍ଦୋଳନ ମାଧ୍ୟମରେ ପରମେଶ୍ୱର ଭଗବାନଙ୍କୁ ଜାଣିବା ପାଇଁ ଚେଷ୍ଟା କରନ୍ତି, ସେ ସବୁକିଛି ଯଥାଯଥ ଭାବରେ ଅବଗତ ହୁଅନ୍ତି, ସେ ହେଉଛନ୍ତି ସୁମେଧସ ଅର୍ଥାତ୍ ଅତ୍ୟନ୍ତ ବୁଦ୍ଧିମାନ। ଇତ୍ଥଂ ନୃତିର୍ଯ୍ୟ ଋଷି ଦେବ ଧସାବତାରେ ଲୋକାନ୍ ବିଭାର ବୟସୀ ହଂସି ଜଗତ ପ୍ରତିଭାନ୍ ଧର୍ମଂ ମହାପୁରୁଷଂ ପାଶୀ ଯୁଗାନୁବୃତ୍ତମ୍ ଛନ୍ନ କଳୌ ଯଦ୍ଭବ ସ୍ତ୍ରୀ ଯୁଗଥ ସପ୍ତମ। ହେ ଭଗବାନ, ଏହିପରି ଭାବରେ ଆପଣ ନର ପଶୁ ଋଷି ଦେବତା ମତ୍ସ୍ୟ ଅଥବା କୁର୍ମ ରୂପରେ ଅବତରଣ କରି ସମଗ୍ର ଜଗତ ପାଳନ କରନ୍ତି ଏବଂ ଅସୁରମାନଙ୍କୁ ସଂହାର କରନ୍ତି। ହେ ଭଗବାନ, ଆପଣ ଯୁଗ ଅନୁସାରେ ଧର୍ମକୁ ରକ୍ଷା କରନ୍ତି, କିନ୍ତୁ କଳି ଯୁଗରେ ଆପଣ ଆପଣଙ୍କର ଭଗବତ୍ତା ପ୍ରକାଶ କରନ୍ତି ନାହିଁ, ତେଣୁ ଆପଣଙ୍କୁ ତ୍ରିଯୁଗ କୁହାଯାଏ। ଶ୍ରୀମଦ୍ ଭାଗବତମ୍ ସପ୍ତମ ସ୍କନ୍ଦରେ ପ୍ରହ୍ଲାଦ ମହାରାଜ ଭଗବାନ ନୃସିଂହଦେବଙ୍କ ଉଦ୍ଦେଶ୍ୟରେ ସ୍ତୁତି କରୁଛନ୍ତି, ଯେତେବେଳେ ଭଗବାନ ନୃସିଂହଦେବ ହିରଣ୍ୟକଶିପୁକୁ ବିଧାରଣ କରିଛନ୍ତି ଏବଂ ହିରଣ୍ୟକଶିପୁଙ୍କର ଉଗ୍ର ରୂପକୁ ଶାନ୍ତ କରିବା ପାଇଁ ଯେତେବେଳେ କେହି ସମର୍ଥ ହୋଇପାରିନାହାନ୍ତି, ସେତେବେଳେ ବ୍ରହ୍ମାଜୀ ପ୍ରହ୍ଲାଦ ମହାରାଜଙ୍କୁ ଅନୁରୋଧ କରିଛନ୍ତି ତାଙ୍କର ପିତାଙ୍କର କ୍ରୋଧକୁ ଶାନ୍ତ କରିବା ପାଇଁ। ତେଣୁ ପ୍ରହ୍ଲାଦ ମହାରାଜ ତାଙ୍କର ଭଗବାନ ନୃସିଂହଦେବଙ୍କର କ୍ରୋଧକୁ ଶାନ୍ତ କରିବା ପାଇଁ ସେ ପ୍ରଥମେ ନୃସିଂହଦେବଙ୍କର ପାଦ ତଳେ ଶରଣାଗତ ହୋଇଛନ୍ତି, ଦଣ୍ଡବତ ପ୍ରଣାମ କରିଛନ୍ତି ଏବଂ ନୃସିଂହଦେବ ତାଙ୍କର ମସ୍ତକରେ ନିଜର ହସ୍ତ କମଳ ରଖିଛନ୍ତି ଏବଂ ପ୍ରହ୍ଲାଦ ମହାରାଜଙ୍କୁ ନିଜର କୋଳକୁ ନେଇଛନ୍ତି। ତାପରେ ପ୍ରହ୍ଲାଦ ମହାରାଜ ଭଗବାନଙ୍କ ଉଦ୍ଦେଶ୍ୟରେ ଏ ସ୍ତୁତି କରୁଛନ୍ତି ଯେ କିଭଳି ଭାବରେ ଭଗବାନ ଆବିର୍ଭୂତ ହୁଅନ୍ତି ଏ ଜଗତରେ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ, ଏବଂ ଯେଉଁମାନେ ପ୍ରତିକୂଳ ଆଚରଣ କରନ୍ତି ସମାଜରେ, ପ୍ରତିକୂଳ ଅବସ୍ଥା ସୃଷ୍ଟି କରନ୍ତି, ସେମାନଙ୍କୁ ହତ୍ୟା କରିବା ପାଇଁ ଭଗବାନ କିଭଳି ଭାବରେ ଆବିର୍ଭୂତ ହୁଅନ୍ତି ସେ ଉଦ୍ଦେଶ୍ୟରେ ଏ କଥା କହୁଛନ୍ତି। ପ୍ରହ୍ଲାଦ ମହାରାଜ ଯେତେବେଳେ ସ୍ତୁତି ଆରମ୍ଭ କରୁଛନ୍ତି, ସେ ନିଜକୁ ବଡ଼ ନ୍ୟୁନ ଭାବରେ ନୃସିଂହଦେବଙ୍କ ଠାରେ ପ୍ରକାଶ କରିଛନ୍ତି। ସେତେବେଳେ ସେ କହିଛନ୍ତି ଯେ ସତ୍ୱଗୁଣରେ ସ୍ଥିତି ସତ୍ୱଗୁଣରେ ସ୍ଥିତ ହୋଇଥିବା ବ୍ରହ୍ମାଜୀ ଏବଂ ଅନ୍ୟ ଦେବତାମାନେ ଏପରିକି ଆପଣଙ୍କର ପତ୍ନୀ ଲକ୍ଷ୍ମୀଦେବୀ ଆପଣଙ୍କୁ ସନ୍ତୁଷ୍ଟ କରିପାରିଲେ ନାହିଁ, ସେତେବେଳେ ମୋର ସ୍ଥିତି କ'ଣ ଅଛି? ମୁଁ ଗୋଟିଏ ଅସୁରକୂଳରେ ଜାତ ଏବଂ ମୁଁ ବହୁ ନୀଚ ସ୍ତରରେ, ତେଣୁ ମୁଁ ଆପଣଙ୍କୁ କିପରି ପ୍ରକାର ଭାବରେ ସନ୍ତୁଷ୍ଟ କରିପାରିବି? ଏଥିରୁ ପ୍ରକୃତ ପକ୍ଷେ ଜଣାପଡ଼ୁଛି ଯେ ଆପଣ ପ୍ରକୃତ ପକ୍ଷେ କୌଣସି ଜ୍ଞାନ ଦ୍ୱାରା ବା ସୌନ୍ଦର୍ଯ୍ୟ ଦ୍ୱାରା ବା ଶକ୍ତି ଦ୍ୱାରା ବା ଅନ୍ୟ କୌଣସି ଭାବରେ ଆପଣ କୃପା ପ୍ରଦାନ କରନ୍ତି ନାହିଁ। ଶ୍ରୀମଦ ଭାଗବତମରେ କୁନ୍ତୀଦେବୀ ମଧ୍ୟ ଭଗବାନଙ୍କୁ ସ୍ତୁତି କରି କହୁଛନ୍ତି ଯେ କିଭଳି ଭାବରେ ଭଗବାନ କୁନ୍ତୀଙ୍କୁ ସେ ଭଗବାନ କୁନ୍ତୀ କିଭଳି ଭଗବାନ ବା କୁନ୍ତୀ କିଭଳି ଭଗବାନଙ୍କୁ ସନ୍ତୁଷ୍ଟ କରୁଛନ୍ତି, ପ୍ରାର୍ଥନା କରିଛନ୍ତି। ସେ କୁହାଯାଇଛି
ଜନ୍ମେ
ସୂର୍ଯ୍ୟ ସ୍ମୃତ ସ୍ତ୍ରୀ ଏଧମାନ ମଦ ପୁମା ନୈବ ହରତୁ ଅଭିଧାତୁ ବୈତୁ ଅକିଞ୍ଚନ ଗୋଚର। ଏଇ ଭଗବାନଙ୍କୁ ପାଇବା ପାଇଁ ଇଏ ହେଉଛି ପ୍ରତିବନ୍ଧକ। ଏସବୁ ଏ କଥା କୁନ୍ତୀଦେବୀ କହୁଛନ୍ତି ଯେ ଉଚ୍ଚ କୂଳରେ ଜନ୍ମଗ୍ରହଣ କରିଛି ତାର ରହିଛି ଗର୍ବ ରହିଛି ଦମ୍ଭ ରହିଛି ଯେ ମୁଁ ଏକ ଉଚ୍ଚ କୂଳର ଆଭିଜାତ୍ୟ ପୂର୍ଣ୍ଣ ବଂଶରେ ମୁଁ ଜନ୍ମଗ୍ରହଣ କରିଛି, ତେଣୁ ସେ ତାର ମନରେ ଗର୍ବ ଦମ୍ଭ ଇତ୍ୟାଦି ରହିଛି। ଶ୍ରୁତ କହିଲେ ପାଣ୍ଡିତ୍ୟ, ପାଣ୍ଡିତ୍ୟର ଗର୍ବ ଯାହାର ରହିଛି, ମୁଁ ବଡ଼ ବିଦ୍ୱାନ ମୁଁ ବଡ଼ ପଣ୍ଡିତ, ତେଣୁ ସିଏ ନିଜକୁ ଗୋଟେ ଦାମ୍ଭିକ ବୋଲି ମନେ କରୁଛି ଏବଂ ସେ ଭଗବାନଙ୍କ ପାଖରେ ଶରଣାଗତ ହୋଇପାରିବ ନାହିଁ। ଜନ୍ମେଶ୍ୱର୍ଯ୍ୟ ସ୍ତୁତ ସ୍ତ୍ରୀ ସୌନ୍ଦର୍ଯ୍ୟ ଯିଏ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ସେ ମଧ୍ୟ ଭଗବାନଙ୍କ ପାଖରେ ପ୍ରପନ୍ନ ହୋଇପାରିବ ନାହିଁ ଏବଂ ତା ଭିତରେ ମଧ୍ୟ ଗର୍ବ ଦମ୍ଭ ଇତ୍ୟାଦି ରହିଛି। ମୋର କ'ଣ ଦରକାର ତାଙ୍କ ପାଖରେ ଶରଣାପନ୍ନ ହେବାକୁ ଯିବା? ମୁଁ କାହିଁକି ତାଙ୍କ ପାଖରେ ନ୍ୟୁନ ହେବି? ମୁଁ ତାଙ୍କ ପାଇବା ପାଇଁ ପ୍ରଣାମ କରିବି। ମୋର ଅଛି ଘର, ମୋର ଦେଖିବା ପାଇଁ ସୁନ୍ଦର, ମୋର ଶରୀର ଅଛି। ଏଧ ମାନ ମଦ ପୁମା ଏଗୁଡ଼ାକ ଗର୍ବ ଦମ୍ଭ ଅହଙ୍କାର ବୃଦ୍ଧି କରେ। ନୈବ ହରତୁ ଅଭିଧାତୁ ବୈତୁ ଅକିଞ୍ଚନ ଗୋଚର, ତେଣୁ ନିଜକୁ ନ୍ୟୁନ ନିଜକୁ ନିଷ୍କିଞ୍ଚନ ନିଜକୁ ଛୋଟ ମନେ ନ କଲେ ଆମେ ପ୍ରକୃତ ପକ୍ଷେ ଭଗବାନଙ୍କ କୃପା ଲାଭ କରିପାରିବା ନାହିଁ। ତେଣୁ ସେଥିପାଇଁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ପ୍ରକୃତ ପକ୍ଷେ ମୋର ସ୍ଥିତି କ'ଣ? ମୁଁ କେଉଁ କୂଳରେ ଜାତ? ମୁଁ ଅସୁର କୂଳରେ ଜାତ ହେଇଛି, ବିଶେଷ କରି ହିରଣ୍ୟକଶିପୁ ଯିଏକି ନିଜକୁ ଭଗବାନ ବୋଲି କହୁଥିଲା ଏବଂ ନିଜେ କେତେ ପ୍ରକାର ଭାବରେ ସେ ନିର୍ଯାତନା ଦେଇଛି ଏବଂ କେତେ ପ୍ରକାର ଭାବରେ ତାର କୋପ ତାର କେତେ କ୍ରୋଧ ସେ ପ୍ରକାଶ ନ କରିଛି ଏବଂ କେତେ ନୃଶଂସ ସେ ନ ହେଇଛି ତାର ହେଉଛି ପୁତ୍ର ମୁଁ, ତେଣୁ ମୋତେ ଆପଣଙ୍କ ପାଖକୁ ପଠେଇଛନ୍ତି ଆପଣଙ୍କର କ୍ରୋଧକୁ ଶାନ୍ତ କରିବା ପାଇଁ। ମୋର ପ୍ରକୃତ ସ୍ଥିତି କ'ଣ? ଏହିଭଳି ଭାବରେ ସେ ପ୍ରହ୍ଲାଦ ମହାରାଜ ନୃସିଂହଦେବଙ୍କର ସ୍ତୁତି କରୁଛନ୍ତି ଏବଂ ସେ ଏଠାରେ କହୁଛନ୍ତି ଯେ ଆପଣ ଆସୁଛନ୍ତି ଏ ଯୁଗ ଏ ସମାଜରେ ଏ ବ୍ରହ୍ମାଣ୍ଡରେ ଅବତରଣ କରୁଛନ୍ତି, କେତେବେଳେ ଆସୁଛନ୍ତି? ନର ରୂପରେ ଆସୁଛନ୍ତି, ବିଶେଷ କରି ଶ୍ରୀକୃଷ୍ଣ ଏବଂ ଶ୍ରୀରାମଚନ୍ଦ୍ର ରୂପରେ, ଏବଂ କେତେବେଳେ ଆସୁଛନ୍ତି ପଶୁ ରୂପରେ ଯେପରି ବରାହଦେବ, ଋଷି ରୂପରେ ପରଶୁରାମ, ଏବଂ ଦେବତା ରୂପରେ ଝସ ଜଳଚର ରୂପରେ ଯେପରି ମତ୍ସ୍ୟ ଏବଂ କୁର୍ମ ଅବତାରରେ ଆସୁଛନ୍ତି। ଏହି ପ୍ରକାର ବିଭିନ୍ନ ଅବତାର ଦ୍ୱାରା ଆପଣ ଏ ଜଗତରେ ଅବତରଣ କରୁଛନ୍ତି। ପ୍ରକୃତ ପକ୍ଷେ ଭଗବାନଙ୍କର ଏ ଜଗତରେ ଅବତରଣ କରିବାର କୌଣସି ପ୍ରକୃତ ପକ୍ଷେ ଆବଶ୍ୟକତା ନାହିଁ, କାରଣ ତାଙ୍କର ଇଚ୍ଛା ମାତ୍ରେ ହିଁ ସବୁ କିଛି ସଂଘଟିତ ହେବ ଏ ଜଗତରେ, କିନ୍ତୁ ସେ ଆସୁଛନ୍ତି ଏ ଜଗତ କାହିଁକି ନା ସେ ଯଦି ନ ଆସିବେ ତାହେଲେ ପ୍ରକୃତ ପକ୍ଷେ ତାଙ୍କୁ କେହି ଅନୁସରଣ କରିବେ ନାହିଁ, ସେଥିପାଇଁ ନିଜେ ଭଗବାନ ଏ ଜଗତରେ ଆସୁଛନ୍ତି। ଭଗବାନ ଗୀତାରେ କହୁଛନ୍ତି ନମେ ପାର୍ଥସ୍ତୁ କର୍ତ୍ତବ୍ୟ ତ୍ରିଷୁ ଲୋକେ ସୁକିଞ୍ଚ ନାନା ବାପ୍ତମ ଅବାପ୍ତବ୍ୟ ବର୍ତ୍ତ ଏବଚ କର୍ମ। ହେ ଅର୍ଜୁନ, ମୋର ଏ ତ୍ରିଜଗତରେ କିଛି କରିବା ପାଇଁ ନାହିଁ, କିନ୍ତୁ ମୋତେ ଏ ଜଗତକୁ ଆସିବା ପାଇଁ ପଡ଼ୁଛି, କାରଣ ମୁଁ ଯଦି ନ ଏ ଜଗତକୁ ନ ଆସେ, ମୁଁ ଯଦି ଏ ଜଗତରେ ଧର୍ମ ପ୍ରତିଷ୍ଠା ନ କରେ ତାହେଲେ ମୋତେ କେହି ଅନୁସରଣ କରିବେ ନାହିଁ, ତେଣୁ ମୋତେ ଆସିବା ପାଇଁ ପଡ଼ୁଛି। ତେଣୁ ଏ ପ୍ରକାର ଭାବରେ ସେ ଆସୁଛନ୍ତି, ତାଙ୍କର ଲୀଳା ଅବତାରରେ ଆସୁଛନ୍ତି ଶ୍ରୀକୃଷ୍ଣ ଏବଂ ଶ୍ରୀରାମଚନ୍ଦ୍ର ରୂପରେ। ଭଗବାନ ଶ୍ରୀକୃଷ୍ଣ ରୂପରେ ଆସିଲେ ସେ କଂସକୁ ହତ୍ୟା କରେ, କଂସ ବହୁ ପ୍ରକାର ଭାବରେ ବହୁତ ଅତ୍ୟାଚାର କରୁଛି ଏବଂ ତାଙ୍କୁ ସେ ହତ୍ୟା କରିଛନ୍ତି, ବିଭିନ୍ନ ଅସୁରମାନଙ୍କୁ ସେ ହତ୍ୟା କରିଛନ୍ତି ଏବଂ ନିଜକୁ ନିଜର ଭଗବତ୍ତା ସେ ପ୍ରତିପାଦନ କରୁଛନ୍ତି, କାରଣ ସେ ହେଉଛନ୍ତି ଅବତାରୀ। ଶ୍ରୀମଦ୍ ଭାଗବତମରେ ବ୍ୟାସଦେବ ମଧ୍ୟ ପରିଷ୍କାର ଭାବରେ ସ୍ପଷ୍ଟ କରିଦେଇଛନ୍ତି ଏତେଶାଂଶ କଳା ପୁରୁଷ କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ତେଣୁ ସେ ଅବତାର କଥା ବହୁ ଭାବରେ ବର୍ଣ୍ଣନା କରାଯାଇଛି, ଆମେ ସେ ପାଖକୁ ଯିବା ନାହିଁ। ତେଣୁ କୃଷ୍ଣ ଭାବରେ ଆସୁଛନ୍ତି, ଅବତାରୀ ପୁରୁଷ ନିଜେ ଆସୁଛନ୍ତି, ଅସୁରମାନଙ୍କୁ ସେ ମାରୁଛନ୍ତି ଏବଂ ଭକ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ଏବଂ ତାପରେ ଆସୁଛନ୍ତି ରାମଚନ୍ଦ୍ର, ତାଙ୍କ ପୂର୍ବରୁ ଆସୁଛନ୍ତି ରାମଚନ୍ଦ୍ର ରୂପରେ, ସେ ମଧ୍ୟ ରାବଣକୁ ମାରୁଛନ୍ତି। ଏବଂ କେତେବେଳେ ଋଷି ରୂପରେ ଆସୁଛନ୍ତି ପରଶୁରାମ, ଯିଏକି କ୍ଷତ୍ରିୟମାନଙ୍କୁ ସେ ବିନାଶ କରୁଛନ୍ତି, ଏକୋଇଶ ବାର କ୍ଷତ୍ରିୟମାନଙ୍କୁ ସେ ନିଧନ କରୁଛନ୍ତି। ଯେତେବେଳେ ସେତେବେଳେ ପୁରା ଆବଶ୍ୟକତା ପଡ଼ୁଛି, ଭଗବାନ ଯେତେବେଳେ ଅବତାର ଗ୍ରହଣ କରୁଛନ୍ତି, ଅବତରଣ କରୁଛନ୍ତି, ସେତେବେଳେ ସମାଜରେ ଯେଉଁ ପ୍ରକାର ସ୍ଥିତି ରହିଛି ବା ଯେଉଁ ପ୍ରକାର ଆବଶ୍ୟକତା ରହିଛି ସମାଜରେ, ସେ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭଗବାନ ସେଠାରେ ସେହି ପ୍ରକାର ଭାବରେ ଅବତରଣ କରୁଛନ୍ତି। କାରଣ ପରଶୁରାମ ଅବତାର, ଯେଉଁଟାକୁ ସତ୍ୟାବେଶ ଅବତାର ବୋଲି କୁହାଯାଉଛି, ସେ ସତ୍ୟାବେଶ ଅବତାର ଯେଉଁଥିରେ କି ସେ କ୍ଷତ୍ରିୟମାନେ ଏତେ ପ୍ରକାର ଭାବରେ ଅତ୍ୟାଚାର କରୁଛନ୍ତି, ତେଣୁ ସିଏ କ୍ଷତ୍ରିୟମାନଙ୍କୁ ନିଧନ କରୁଛନ୍ତି। ଏକୋଇଶବାର ତାଙ୍କର ପିତାଙ୍କୁ ମଧ୍ୟ ହତ୍ୟା କରିଛନ୍ତି, ତାଙ୍କର ପିତା ହେଉଛନ୍ତି ଜାମଦଗ୍ନି, ତାଙ୍କୁ ହତ୍ୟା କରୁଛନ୍ତି କ୍ଷତ୍ରିୟ ଭାବର ରାଜା, ସିଏ ତାଙ୍କୁ ନିଧନ କରୁଛନ୍ତି ଏବଂ ଏକୋଇଶ ଥର କ୍ଷତ୍ରିୟମାନଙ୍କୁ ନିଧନ କରୁଛନ୍ତି। ଏବଂ ତାପରେ କୁହାଯାଉଛି ଯେ ଜଳଚର ରୂପରେ ଯେପରି ମତ୍ସ୍ୟ ଏବଂ କୁର୍ମ, କୁର୍ମ ରୂପରେ ଆପଣମାନେ ଜାଣିଥିବେ ଯେ କିଭଳି ଭାବରେ ସେ ଆସିଥିଲେ, ଅବତାର ଗ୍ରହଣ କରିଥିଲେ ଏବଂ ତାଙ୍କର ପୃଷ୍ଠ ଦେଶରେ ରହିଲେ ମନ୍ଦରାଚଳ ପର୍ବତ, ଏବଂ ଯାହାକୁ ନେଇକି ସମୁଦ୍ର ମନ୍ଥନ କରାଗଲା, ଦେବତାମାନେ ଗୋଟିଏ ଦେଶ ପକ୍ଷରେ ରହିଲେ ଏବଂ ଅନ୍ୟ ପଟରେ ରହିଲେ ଅସୁରମାନେ, ସମୁଦ୍ର ମନ୍ଥନ କରାଗଲା ଅମୃତକୁ ଆଣିବା ପାଇଁ, ଏହି ପ୍ରକାର ଭାବରେ ସେ ଅବତାର ଗ୍ରହଣ କଲେ। ମତ୍ସ୍ୟ ଅବତାର ମଧ୍ୟ ସେହି ପ୍ରକାର ଭାବରେ ହେଇଛନ୍ତି। ଏହି ପ୍ରକାର ଭାବରେ ଭଗବାନଙ୍କର ବିଭିନ୍ନ ଅବତାର ହେଉଛି ବା ସୃଷ୍ଟି ହୋଇଛି, ଏବଂ କେବଳ ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ଏବଂ ଦୁଷ୍ଟ ଲୋକମାନଙ୍କୁ ବିନାଶ କରିବା ପାଇଁ। ପ୍ରଥମ କାର୍ଯ୍ୟ ହେଉଛି ଭକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ଏ ହେଉଛି ତାଙ୍କର ପ୍ରଥମ କାର୍ଯ୍ୟ। ଏବଂ ଦ୍ୱିତୀୟ କାର୍ଯ୍ୟ ଯେଉଁଟା ଗୌଣ କାର୍ଯ୍ୟ କରାଯାଉଛି, ଅସୁରମାନଙ୍କୁ ବିନାଶ କରିବା। ତେଣୁ ଭକ୍ତମାନଙ୍କୁ ସୁରକ୍ଷା କରିବା ପାଇଁ ଭଗବାନ ଆବିର୍ଭୂତ ହେଉଛନ୍ତି, ଯାହା ଭଗବତ ଗୀତାରେ କୁହାଯାଇଛି, ଯଦା ଯଦା ହି ଧର୍ମସ୍ୟ ଗ୍ଳାନି ଭବତି ଭାରତ, ଅଭ୍ୟୁତ୍ଥାନା ହି ଅଧର୍ମସ୍ୟ ତଦାତ୍ମାନ ସୃଜାମ୍ୟହଂ ପରିତ୍ରାଣାୟ ସାଧୁନା ବିନାଶାୟ ଚ ବିସ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ପରିତ୍ରାଣାୟ ସାଧୁନା ପ୍ରଥମେ କୁହାଯାଉ, ସାଧୁମାନଙ୍କୁ ଉଦ୍ଧାର କରିବା ପାଇଁ ସେ ଆସୁଛନ୍ତି। ତେଣୁ ଏ ଅବତାରରେ ଏ ଯେଉଁ ରୂପ ସେ ଧାରଣ କରୁଛନ୍ତି ନୃସିଂହଦେବ, ଭଗବାନଙ୍କର କେତେ କମନୀୟ ରୂପ ଆପଣମାନେ ଦେଖନ୍ତୁ, ଭଗବାନ କୃଷ୍ଣଙ୍କର କେତେ କମନୀୟ ରୂପ, କିନ୍ତୁ କେତେ ବିଭତ୍ସ ରୂପ ସେ ହେଇଛନ୍ତି, କେତେ ବିଭତ୍ସ ରୂପ ସେ ପ୍ରକାଶ କରୁଛନ୍ତି। କାହିଁକି ନା ଭକ୍ତ ନିଜର ଭକ୍ତ ପ୍ରତିଜ୍ଞା କରିଛନ୍ତି, ଦୁଇଟି ଭକ୍ତ, ଦୁଇ ଭକ୍ତ ପ୍ରତିଜ୍ଞା କରିଛନ୍ତି, ବ୍ରହ୍ମାଜୀ ଏବଂ ପ୍ରହ୍ଲାଦ ମହାରାଜ ଦୁଇ ଭକ୍ତ ପ୍ରତିଜ୍ଞା କରିଛନ୍ତି। ଯେତେବେଳେ ହିରଣ୍ୟକଶିପୁ ତପସ୍ୟା କରୁଛି ଏବଂ ସେ ତପସ୍ୟାରେ ବ୍ରହ୍ମାଜୀ ସେଠି ଆବିର୍ଭୂତ ହେଇକି ତାଙ୍କୁ ବର ଦେଉଛନ୍ତି ଯେ ମୁଁ କିଭଳି ଭାବରେ ମରିବି ନାହିଁ, ମୁଁ ଦିନରେ ମରିବି ନାହିଁ, ରାତିରେ ମରିବି ନାହିଁ, ବା କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ମରିବି ନାହିଁ, ଦେବତାମାନଙ୍କ ଦ୍ୱାରା ମରିବି ନାହିଁ, ବା ନର ଦ୍ୱାରା ମରିବି ନାହିଁ, ବା ନାରୀ ଦ୍ୱାରା ମରିବି ନାହିଁ, କୌଣସି ଭାବରେ ମୁଁ ମରିବି ନାହିଁ। ତେଣୁ କେତେ ବୁଲେଇବ କି ଅମରବର ମାଗିବା ପାଇଁ ସେ ଚେଷ୍ଟା କରିଛି ହିରଣ୍ୟକଶିପୁ, ଏବଂ ବ୍ରହ୍ମାଜୀ ତାକୁ ଅସ୍ତୁ କରିଛନ୍ତି। ଏବଂ ତାଙ୍କର କଥାର ସତ୍ୟତାକୁ ରକ୍ଷା କରିବା ପାଇଁ ଭଗବାନ କୃଷ୍ଣ କି ପ୍ରକାର ଅବତାର ଗ୍ରହଣ କରିଛନ୍ତି ଦେଖନ୍ତୁ, ସେ କଥା ଶ୍ରୀମଦ୍ ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ସତ୍ୟ ଭଗବାନ ରକ୍ଷା କରିଛନ୍ତି, ସତ୍ୟକୁ ପ୍ରତିଷ୍ଠା କରିବା ପାଇଁ, ସତ୍ୟ ବିଧାତ ନିଜ ଭୃତ୍ୟ ଭାଷିତମ ବ୍ୟାପ୍ତି ଚ ଭୂତେଷୁ ଅଖିଳେଷୁ ଚାତ୍ମନ ଅଦୃଶ୍ୟ ତାତ୍ୟଦ୍ଭୂତ ରୂପ ମୃତ ବହନ ସ୍ତମ୍ଭେ ସଭାୟା ନ ମୃଗ ନ ମାଂସି। ସତ୍ୟକୁ ରକ୍ଷା କରିବା ପାଇଁ, ସତ୍ୟର ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମାଜୀ ଯେଉଁ ସତ୍ୟ କରିଛନ୍ତି ହିରଣ୍ୟକଶିପୁ ପାଖରେ, କେତେ କେତେ ଭାବରେ ସେ ଅମରବର ମାଗିବା ପାଇଁ ଚେଷ୍ଟା କରୁଛି ହିରଣ୍ୟକଶିପୁ, ଏବଂ ବ୍ରହ୍ମାଜୀ ତଥାସ୍ତୁ କରୁଛନ୍ତି, ଏବଂ ତାଙ୍କର କଥାକୁ ସତ୍ୟତା ରକ୍ଷା କରିବା ପାଇଁ ଯାଇକି ଭଗବାନ କି ପ୍ରକାର ଉପରେ ଆଧାରିତ ହୋଇଛନ୍ତି, ନା ସେ ମନୁଷ୍ୟ ନା ସେ ପଶୁ, ନା କୌଣସି ଅସ୍ତ୍ରଶସ୍ତ୍ର ଦ୍ୱାରା ତାକୁ ମାରିଛନ୍ତି, ନା ଦିନରେ ମାରୁଛନ୍ତି, ନା ରାତିରେ ମାରୁଛନ୍ତି, ନା ଘରେ ମାରୁଛନ୍ତି, ନା ବାହାରେ ମାରୁଛନ୍ତି, ଏହିଭଳି ଭାବରେ ସେ ସୃଷ୍ଟି ହେଇଛନ୍ତି। ସେଠି ସ୍ତମ୍ଭରୁ ସେ ବାହାରିଛନ୍ତି, କୌଣସି ମନୁଷ୍ୟଙ୍କ ଠାରୁ ସେ ଉଦ୍ଭୁତ ମଧ୍ୟ ହେଇନାହାନ୍ତି, ବା ଦେବତାଙ୍କ ଠାରୁ ସେ ଉଦ୍ଭୁତ ହେଇଥାନ୍ତି, ସ୍ତମ୍ଭରୁ ସେ ଉଦ୍ଭୁତ ହେଇଛନ୍ତି, ଏବଂ ସେ ସତ୍ୟକୁ ପ୍ରକାଶ କରିବା ପାଇଁ ସେଠି ନିଜର ଭକ୍ତର କଥାକୁ ରକ୍ଷା କରିବା ପାଇଁ ସେ ସେଠି ଆବିର୍ଭୂତ ହୋଇଛନ୍ତି। ସେଇ କଥା ଗୀତାରେ କୁହାଗଲା ଯେ କୌନ୍ତେହ ପ୍ରତିଜାନି ନମେ ଭକ୍ତ ପ୍ରଣଶ୍ୟ। ହେ କୁନ୍ତିପୁତ୍ର, ତୁମେ ଜାଣିରଖ ମୋର ଭକ୍ତର ପ୍ରତିଜ୍ଞା କେବେ ହେଲେ ନଷ୍ଟ ହେବ ନାହିଁ, ମୋର ଭକ୍ତ ନିଶ୍ଚିତ ଭାବରେ ସୁରକ୍ଷିତ ହେବେ, କାରଣ ମୁଁ ପ୍ରତିଜ୍ଞା ଯେତେବେଳେ କରେ ମୁଁ ପ୍ରତିଜ୍ଞାକୁ ରକ୍ଷା କରିପାରେ ନାହିଁ। ଭଗବାନ ବହୁ କ୍ଷେତ୍ରରେ ପ୍ରତିଜ୍ଞା କରିକି ମଧ୍ୟ ତାଙ୍କର ପ୍ରତିଜ୍ଞାକୁ ସେ ରକ୍ଷା କରିପାରିନାହାନ୍ତି, କିନ୍ତୁ ଯେତେବେଳେ ଭକ୍ତ ତାଙ୍କର ପ୍ରତିଜ୍ଞା କରୁଛି ସେ ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ଯାଇ ନିଜର ପ୍ରତିଜ୍ଞାକୁ ମଧ୍ୟ ସେ ଉଲ୍ଲଂଘନ କରିଛନ୍ତି। ଏଇ ହେଉଛି ଗୋଟିଏ ତା'ର ଉଦାହରଣ। ଆମେ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ମଧ୍ୟ ଦେଖିବା ଭୀଷ୍ମଦେବ ପ୍ରତିଜ୍ଞା କରିଥିଲେ ଯେ ମୁଁ ଭଗବାନ କୃଷ୍ଣଙ୍କୁ ଅସ୍ତ୍ର ଧରି ଦେବି। ତା ପୂର୍ବରୁ ଭଗବାନ କୃଷ୍ଣ ପ୍ରତିଜ୍ଞା କରିଥିଲେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, କାରଣ ମୋର ଦୁଇ ପକ୍ଷ କୌରବ ଏବଂ ପାଣ୍ଡବ ପକ୍ଷ ଦୁଇ ଜଣ ମୋର ହେଉଛନ୍ତି ନିଜର ଲୋକ, ତେଣୁ ମୁଁ କୌଣସି ପକ୍ଷରେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, ନିରପେକ୍ଷ ହେବି। କିନ୍ତୁ ଭୀଷ୍ମ କହିଲେ ମୁଁ ତାଙ୍କୁ ଅସ୍ତ୍ର ଧାରଣ କରିବି, ତେଣୁ ଭକ୍ତଙ୍କର ପ୍ରତିଜ୍ଞାକୁ ରକ୍ଷା କରିବା ପାଇଁ ଯାଇ ସେ ରଥଚକ୍ରକୁ ଧାରଣ କରିକି ଭୀଷ୍ମଙ୍କ ପାଖକୁ ଆସିଥିଲେ। ତେଣୁ ଭକ୍ତର ପ୍ରତିଜ୍ଞାକୁ ଭଗବାନ ରକ୍ଷା କରନ୍ତି। ସେହିଭଳି ଭାବରେ ବ୍ରହ୍ମାଜୀଙ୍କର ପ୍ରତିଜ୍ଞା ଏବଂ ପ୍ରହ୍ଲାଦଙ୍କ ପ୍ରତିଜ୍ଞା, ପ୍ରହ୍ଲାଦଙ୍କୁ ଯେତେବେଳେ ହିରଣ୍ୟକଶିପୁ କହିଛି ଯେ ତୁମେ ଯେଉଁ କହୁଛ ଯେ ତୁମର ଶକ୍ତି ପ୍ରକାଶ କରୁଛ, ଯେ ତୁମେ କହୁଛ ଭଗବାନ ସବୁଠାରେ ଅଛନ୍ତି, ତୁମକୁ ସେ ଶକ୍ତି ଦେଉଛନ୍ତି, ଯେ ତୁମେ ଭଗବାନଙ୍କ ଏଇ ସ୍ତମ୍ଭରେ ଅଛନ୍ତି। ପ୍ରହ୍ଲାଦ କହିଛନ୍ତି ଯେ ସବୁଠାରେ ଅଛନ୍ତି, ସ୍ତମ୍ଭରେ କାହିଁକି ନ ରହିବ, ତେଣୁ ସେ ସ୍ତମ୍ଭରେ ଭଗବାନ ସେଠାରେ ଆସି ଉପସ୍ଥିତ ହୋଇଛନ୍ତି, କାରଣ ତାଙ୍କର ଭକ୍ତଙ୍କର ଠାକୁର ରକ୍ଷା କରିବା ପାଇଁ। ପ୍ରକୃତରେ କ'ଣ ସେ ସ୍ତମ୍ଭରେ ଅଛନ୍ତି ନା? ହଁ, ମୁଁ ଦେଖିପାରୁଛି ସେ ସ୍ତମ୍ଭରେ ଅଛନ୍ତି, ତେଣୁ ସେ ସ୍ତମ୍ଭକୁ ନିଜର ଗୋଦା ଦ୍ୱାରା ଆଘାତ କରିଛନ୍ତି ଏବଂ ସେ ସ୍ତମ୍ଭରୁ ସେ ଆବିର୍ଭୂତ ହୋଇଛନ୍ତି, ତାଙ୍କର ଭକ୍ତଙ୍କର କଥାକୁ ସେ ରକ୍ଷା ଏଠାରେ ସେ କରିଛନ୍ତି। ତେଣୁ ଭଗବାନ ପ୍ରକୃତ ପକ୍ଷେ ଦେଖିବା ପାଇଁ ଗଲେ ଯିଏ ଅଜିତ, ଯାହାଙ୍କୁ କେହି ଜୟ କରିପାରିବେ ନାହିଁ, ଯେ ଯାହାଙ୍କର ଶକ୍ତି ସାମର୍ଥ୍ୟ ଏତେ ଅଧିକ, ଯିଏ ଛଅଟି ଐଶ୍ୱର୍ଯ୍ୟ ଯାହାଙ୍କ ପାଖରେ ଅଛି, ଷଡ଼ ଐଶ୍ୱର୍ଯ୍ୟ ପୂର୍ଣ୍ଣ ପରିମାଣରେ ଯିଏ ଅଛି, ଶକ୍ତି, ଜ୍ଞାନ, ସୌନ୍ଦର୍ଯ୍ୟ, ଯଶ, ତ୍ୟାଗ, ଜ୍ଞାନ, ଏସବୁ ଯାହାଙ୍କ ପାଖରେ ପୂର୍ଣ୍ଣ ପରିମାଣରେ ଅଛି, ସିଏ କିନ୍ତୁ ଭକ୍ତଙ୍କ ପାଖରେ କେମିତି ଜୀବିତ ହେଇଯାଉଛନ୍ତି, ଏ କଥା ଏଠାରେ କୁହାଯାଇଛି। ଜ୍ଞାନ ପ୍ରୟାସ ଉଦପାସ୍ୟ ନମନ୍ତ ଏବଂ ଜୀବନ୍ତି ସମ୍ମୁଖରେ ତାଙ୍କ ଭବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭି ତେ ପ୍ରାୟଶୁ ଅତି ଅଜିତ ଜିଷ୍ଟ ଦୃଶ୍ୟ ତ୍ରିଲୋକ୍ୟା। ଏଇ କଥା ବ୍ରହ୍ମାଜୀ କହୁଛନ୍ତି, ବ୍ରହ୍ମାଜୀଙ୍କର ଏଇ ପ୍ରାର୍ଥନା, ଯେଉଁ ବ୍ରହ୍ମାଜୀଙ୍କର ସତ୍ୟ କଥାକୁ ସତ୍ୟତା ରକ୍ଷା କରିବା ପାଇଁ ଭଗବାନ ଏଠାରେ ଆବିର୍ଭୂତ ହୋଇଛନ୍ତି। ସେ ବ୍ରହ୍ମା ଆମେ ଦେଖିବା ଦଶମ ସ୍କନ୍ଧ ଭାଗବତରେ ଯେତେବେଳେ ସେ ବ୍ରହ୍ମାଜୀ ପରୀକ୍ଷା କରୁଛନ୍ତି ଭଗବାନ କୃଷ୍ଣଙ୍କୁ, ଯେତେବେଳେ ଛୋଟ ପିଲା ହେଇକି ଗୋପାଳ ବାଳକ ଭାବରେ ସେ ଗୋପ ବାଳକମାନଙ୍କ ସହିତ ଖେଳା କରୁଛନ୍ତି, ଲୀଳା କରୁଛନ୍ତି ଗୋପ ବାଳକ ଗାଧି ବତ୍ସାମାନଙ୍କ ସହିତ, ସେତେବେଳେ ବ୍ରହ୍ମାଜୀ ଦେଖିକି ମଧ୍ୟ ଜାଣିପାରୁନାହାନ୍ତି, ବ୍ରହ୍ମାଜୀ ପରୀକ୍ଷା କରୁଛନ୍ତି, ଇଏ କ'ଣ ପ୍ରକୃତରେ ମୋର ପ୍ରଭୁ, ଇଏ ଯଦି ମୋର ପ୍ରଭୁ ତାହେଲେ କିଭଳି ଭାବରେ ଗୋପାଳ ବାଳକର ସେ ଅଣ୍ଡା ଖାଉଛି, ଉଚ୍ଚିଷ୍ଟ ଖାଉଛନ୍ତି, ସେ କ'ଣ ମୋର ପ୍ରକୃତର ପ୍ରଭୁ, ଇଏ ସେ କେମିତି ତାଙ୍କର ଠାରୁ ହାରିଯାଉଛନ୍ତି, ଗୋପାଳ ବାଳକଙ୍କ ଠାରୁ ହାରିଯାଉଛନ୍ତି, ସେ ତ ପ୍ରଭୁ, ସେ ହେଉଛନ୍ତି ଶକ୍ତିଶାଳୀ, ସେ କିଭଳି ଭାବରେ ଅନ୍ୟଠାରୁ ହାରିଯିବେ, ତେଣୁ ଇଏ କ'ଣ ପ୍ରକୃତର ମୋର ପ୍ରଭୁ। ସେଥିପାଇଁ ସେ ପରୀକ୍ଷା କରୁଛନ୍ତି, ସେ ତାଙ୍କର ନିଜର ଯୋଗଶକ୍ତି ବଳରେ ଗାଧି ଏବଂ ବତ୍ସମାନଙ୍କୁ ସେ ଚୋରେଇ ନେଉଛନ୍ତି ବ୍ରହ୍ମାଜୀ, ଏବଂ ଚୋରେଇ ନେଇକି ପୁଣି ଆସୁଛନ୍ତି ଗୋଟିଏ ମୁହୂର୍ତ୍ତ ଭିତରେ, ଏବଂ ମୁହୂର୍ତ୍ତ ଭିତରେ ଦେଖୁଛନ୍ତି ଯେ ଏ ଜଗତରେ ଗୋଟିଏ ବର୍ଷ ଯେତେବେଳେ ହୋଇଗଲେ, ସେତେବେଳେ ସେ ଦେଖୁଛନ୍ତି ପ୍ରକୃତ ପକ୍ଷେ ସେଇ ପ୍ରକାର ଲୀଳା ଖେଳା ଚାଲିଛି। ବ୍ରହ୍ମାଜୀ ଯେତେବେଳେ ଚୋରି କରିନେଇଛନ୍ତି, ଭଗବାନ ଜାଣିଲେ ଯେ ଏଇ ବ୍ରହ୍ମାଜୀ ମୋତେ ପରୀକ୍ଷା କରୁଛନ୍ତି, ତେଣୁ ନିଜ ଶରୀରରୁ ସେ ଯାତ କରୁଛନ୍ତି ଗୋପାଳ ବାଳକ ଏବଂ ବତ୍ସାଙ୍କୁ ନେଇକି ସେ ପୁଣି ଲୀଳା ଖେଳା ଇତ୍ୟାଦି କରୁଛନ୍ତି। ତେଣୁ ବ୍ରହ୍ମାଜୀ ଦେଖିକି ମଧ୍ୟ ଜାଣିପାରୁନାହାନ୍ତି, ସେ ବିମୋହନ ହେଇଯାଇଛି, ତାଙ୍କର ବ୍ରହ୍ମା ବିମୋହିତ ହେଇଯାଇଛନ୍ତି, ସେଠି ସେ ନିଜର ଯୋଗଶକ୍ତି ବଳରେ ସେ ଦେଖୁଛନ୍ତି ଯେ ପ୍ରକୃତରେ ଏମାନେ କିଏ, ମୁଁ ଯେଉଁମାନଙ୍କୁ ରଖିଦିଆଯାଇଥିଲି ସେମାନେ କେଉଁଠି ରହିଲେ, ଇଏ କିଏ, ତେଣୁ ନିଜର ଯୋଗଶକ୍ତି ବଳରେ ଦେଖୁଛନ୍ତି ଯେ ସମସ୍ତଙ୍କର ହୃଦୟ ମଧ୍ୟରେ ପରମାତ୍ମା ରୂପରେ ସେ ନାରାୟଣଙ୍କୁ ଦେଖୁଛନ୍ତି, ଏବଂ ସେଠି ସେ ନିଜର ଭୁଲ ବୁଝିପାରିଛନ୍ତି ଯେ ପ୍ରକୃତ ପକ୍ଷେ ମୁଁ ଯାହାଙ୍କ ନିକଟରେ ଆଜି ପରୀକ୍ଷା କରୁଥିଲି ସେ ପ୍ରକୃତ ପକ୍ଷେ ହେଉଛନ୍ତି ଭଗବାନ, ତେଣୁ ତାଙ୍କ ପାଖରେ ଆସିକି ସେ ସର୍ବାପନ୍ନ ହେଇଛନ୍ତି ଏବଂ ପ୍ରାର୍ଥନା କରୁଛନ୍ତି ଯେ ନିଜର ଜ୍ଞାନ, ଏଠାରେ ଯେଉଁ ପ୍ରହ୍ଲାଦ ମହାରାଜ କହୁଛନ୍ତି, ନିଜର ଜ୍ଞାନ ଦ୍ୱାରା, ନିଜର ବିଦ୍ୟା ଦ୍ୱାରା, ନିଜର ବୁଦ୍ଧି ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ, ମୁଁ ନିଜର ଯୋଗଶକ୍ତି ବଳରେ, ଯେଉଁ ଯୋଗଶକ୍ତି ମୋତେ ସେ ଦେଇଥିଲେ ସେ ଯୋଗଶକ୍ତି ବଳରେ ମୁଁ ଆଜି ତାଙ୍କୁ ପରୀକ୍ଷା କରିବି, ତେଣୁ ମୋର ଏଇ ଜ୍ଞାନ ପ୍ରୟାସକୁ ତ୍ୟାଗ କରିବା ପାଇଁ ପଡ଼ିବ, ତେଣୁ ସେଥିପାଇଁ ସେଇ କଥା କହୁଛନ୍ତି ନିଜର ଜ୍ଞାନ ପ୍ରୟାସକୁ ପ୍ରକୃତ ପକ୍ଷେ ତ୍ୟାଗ କରିବା ଉଚିତ, ଆମର ନିଜର ଜ୍ଞାନ ବିଦବତ୍ତା ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ଜ୍ଞାନ ପ୍ରୟାସ ଉପାସ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ତାଙ୍କ ଭଗବଦୀୟ ବାର୍ତ୍ତା ज्ञाने स्थिता स्थितिगतं तनुवान् मनोहि। किंतु जो माने जो स्थिति रे अछन्ति सेमानंकर सेमाने ज्ञानी न होई पारन, सेमाने निस्सहित होई पारन्ति, सेमानंकर मन न थाई पारे, किंतु सेमाने भगवानंकर कथा सुनुछन्ति, भगवानंकर सेवा करुछन्ति, भगवानंकर नाम इत्यादि जप करुछन्ति, सेमाने जो स्थिति रे थांतु ना काहेकि सेमाने ଭଗବାନ ଜୟ କରିଦେଉଛନ୍ତି, ଯେଉଁଠାରେ ମୁଁ ଆଜି ପରାଜିତ କରିଛି। ଏଇ କଥା ଗୋପାଳ ବାଳକମାନଙ୍କୁ ସେ ଉଦାହରଣ ଦେଉଛନ୍ତି। ଏ ଗୋପାଳ ବାଳକମାନଙ୍କର କ'ଣ ଯୋଗ୍ୟତା ଅଛି? ସେମାନେ ଜ୍ଞାନୀ ନା ବିଦ୍ୱାନ ନା କ'ଣ? କିନ୍ତୁ ସେମାନେ ଆଜି ଜିତିଗଲେ, ଭଗବାନ ଆଜି ହାରିଗଲେ, କିନ୍ତୁ ମୁଁ ଆଜି ତାଙ୍କ ପାଖରେ ପ୍ରକୃତ ପକ୍ଷେ ମୋ ନିଜର ଜ୍ଞାନ ବଳରେ ମୁଁ ତାଙ୍କୁ ଜାଣିବାକୁ ଚେଷ୍ଟା କରୁଥିଲି, ମୁଁ ଆଜି ହାରିଯାଉଛି ତାଙ୍କ ପାଖରେ, ପ୍ରକୃତ ପକ୍ଷେ ତାଙ୍କୁ ଜାଣି ହେବ ନାହିଁ। ଗୋପାଳ ବାଳକମାନେ ଜିତି ଯାଉଛନ୍ତି, ସେ ଭଗବାନ ତାଙ୍କ ପାଖରେ ହାରିଗଲେ, ମୁଁ କିନ୍ତୁ ଆଜି ତାଙ୍କ ପାଖରେ ହାରିଯାଉଛି, ତାଙ୍କ ନିଜର ବିଦ୍ୟାପୀ ଭୂଗୋଳ ଜାଣିବା ପାଇଁ ପ୍ରୟାସ କରୁଛି। ସେଠି ଏ କଥା ହିଁ ବ୍ରହ୍ମାଣ୍ଡ କରୁଛି, ଜ୍ଞାନ ପ୍ରୟାସ ଉପାସ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ତାଙ୍କ ଭବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତ ସ୍ଥିତିଗତାଙ୍କ ଅନୁବାନି ଅଜିତ ଜିତ ସ୍ତ୍ରୀ ଲକ୍ଷ୍ୟ। ସେ ଅଜିତ ହେଲେ ମଧ୍ୟ ସେ ଜିତ ହେଲେ, ଯାହାକୁ କେହି ଜୟ କରିପାରିବେ ନାହିଁ, ଜିତ ହେଉଛନ୍ତି। ସଦା ମୁକ୍ତୋପି ବଦ୍ଧସ୍ମି ସ୍ନେହ ରଜୁଭି, ନୃସିଂହଦେବଙ୍କର ମଧ୍ୟ ଏ ଉକ୍ତି। ନୃସିଂହଦେବ ମଧ୍ୟ ପ୍ରହ୍ଲାଦ ମହାରାଜ କହୁଛନ୍ତି, ମୁଁ ସଦା ମୁକ୍ତ କିନ୍ତୁ ବଦ୍ଧସ୍ମି ସ୍ନେହ ରଜୁଭି। ମୁଁ ସ୍ନେହ ରଜୁ ଦ୍ୱାରା ମୋର ତୁମର ଯେଉଁ ସ୍ନେହର ଦୌଡ଼ିକୁ ଦୌଡ଼ି ଦ୍ୱାରା ମୁଁ ଆଜି ବନ୍ଧା ହୋଇଯାଇଛି, ଯେଉଁଥିପାଇଁ ମୋର ଆଜି କ୍ରୋଧ ଶାନ୍ତ ହୋଇଗଲା। ତୁମକୁ ଦେଖି ମୋର କ୍ରୋଧ ଆଜି ଏପର୍ଯ୍ୟନ୍ତ ଶାନ୍ତ ହୋଇନଥିଲା, କିନ୍ତୁ ତୁମ ପାଖରେ ମୋର କ୍ରୋଧ ଶାନ୍ତ ହେଲା। ସେଠି ଉଗ୍ର ରୂପ ତାଙ୍କର ଅନୁଗ୍ରହ କରିଛି। ସଦା ମୁକ୍ତୋପି ବଦ୍ଧସ୍ମି ସ୍ନେହ ରଜୁ ଅଜିତ ଅପି ଜିତୋୟମ୍, ଯିଏ ଭଗବାନ ମୁଁ ହେଉଛି ଅଜିତ କିନ୍ତୁ ମୁଁ ଆଜି ପରାଜିତ, ତୟର ଅପି ବସିକୃତ, ମୁଁ ତୁମ ପାଖରେ ଆଜି ପରାଜିତ ହୋଇଯାଇଛି। ସେ କହୁଛନ୍ତି ସଦା ମୁକ୍ତୋପି ବଦ୍ଧସ୍ମି ସ୍ନେହ ରଜୁ ବି ଅଜିତ ଅପି ଜିତୋୟମ୍ ସ୍ତୟର ଅପି ବସିକୃତ। ଏ କଥା ଭୀଷ୍ମ ପ୍ରକୃତ ପକ୍ଷେ ଭକ୍ତ ପାଇଁ ଭଗବାନ କିଭଳି କ୍ରିୟା କରିପାରନ୍ତି ସେଠି ଏଠାରେ ପ୍ରହ୍ଲାଦ ମଧ୍ୟ ସେଇ କଥା କହୁଛନ୍ତି ଯେ ପ୍ରକୃତ ପକ୍ଷେ ଭଗବାନ କେତେ ଅବତାର ଗ୍ରହଣ କରୁଛନ୍ତି ଭକ୍ତକୁ ସୁରକ୍ଷା ଦେବା ପାଇଁ, କିନ୍ତୁ ବିଶେଷ କରି କଳିଯୁଗରେ ଭଗବାନ ଯେଉଁ ଆବିର୍ଭୂତ ହେଉଛନ୍ତି, ତାଙ୍କର ପ୍ରକୃତ ପକ୍ଷେ ତାଙ୍କର ଭଗବତ୍ତାକୁ ଏଠାରେ ପ୍ରତିପାଦନ କରିନାହାନ୍ତି, ତାଙ୍କୁ ଭଗବାନ ବୋଲି କେହି ଜାଣିପାରିବେ ନାହିଁ। କାରଣ କଳିଯୁଗରେ ସେ ଆସୁଛନ୍ତି ଭକ୍ତ ରୂପରେ, ଛନ୍ନ କଳ ବୋଲି ଏଠାରେ କୁହାଯାଇଛି। କଳିଯୁଗରେ ସେ ଛନ୍ନ ଅବତାର ରୂପରେ ଆସୁଛନ୍ତି, ଅର୍ଥାତ୍ ଛନ୍ନ କହିଲେ ରୂପଟା ତାଙ୍କର ରୁଚିକି ଅଛି, ଡିସ୍ଗାଇଜ୍ ଇନକାର୍ନେସନ୍ ବୋଲି କୁହାଯାଉଛି। ଡିସ୍ଗାଇଜ୍ ଇନକାର୍ନେସନ୍ ଏଇଟା ହେଉଛି ତାଙ୍କର ଛଦ୍ମବେଶ, ବାହାରକୁ ଗୋଟିଏ ରୂପ ଏବଂ ଭିତରେ ତାଙ୍କର ଅନ୍ୟ ରୂପ, ଯାହା ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧରେ ଏଠାରେ ଉପାଧିପାଳ ତାଙ୍କ ବ୍ୟାଖ୍ୟାରେ କହୁଛନ୍ତି, କୃଷ୍ଣ ବର୍ଣ୍ଣ ତିଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱ ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟ ଜଗନ୍ତି ସୁନ୍ଦେଶ। ତେଣୁ କଳିଯୁଗରେ ଯେଉଁ ବହୁ ଭଗବାନ ଏଠାରେ ଆବିର୍ଭୂତ ହେବେ, ଆଜିକାଲି ଆମେ ଦେଖୁଛେ ଯେ ପ୍ରକୃତ ପକ୍ଷେ କେତେ ଭଗବାନ ଏଠି ଯୁଗରେ ସବୁ ଉଦ୍ଭୁତ ହେଉଛନ୍ତି। ସେଥିପାଇଁ ଭଗବାନ ଚିନ୍ତା କରୁଛନ୍ତି ପୂର୍ବରୁ, ଆମ ପୂର୍ବରୁ ବହୁ ପୂର୍ବରୁ ସେ ଚିନ୍ତା କରୁଛନ୍ତି ଯେ କଳିଯୁଗରେ ନିଜକୁ ଭଗବାନ ବୋଲି କହିବା ପାଇଁ ବହୁତ ଆସିବେ, ତେଣୁ ସେଥିପାଇଁ ନିଜେ ଭଗବାନ ଭକ୍ତ ବଦଳରେ ଆସୁଛନ୍ତି। ସେ ନିଜକୁ କେବେ ହେଲେ ଭଗବାନ ବୋଲି କହିନା, ବରଂ ଯିଏ ତାଙ୍କୁ ଭଗବାନ ବୋଲି କହିବେ ତାଙ୍କୁ ସେ କାନରେ ହାତ ଦେଇଯିବେ ଯେ ମୁଁ ଭଗବାନ ନୁହେଁ, ମୁଁ ଭଗବାନଙ୍କର ସେବକ ହେବା ପାଇଁ ମଧ୍ୟ ଉପଯୁକ୍ତ ନୁହେଁ। ନିଜେ ଭଗବାନ ନିଜେ ଭଗବାନ ଆସିକି ଏ କଥା କହୁଛନ୍ତି, କିନ୍ତୁ ଆଜି ବର୍ତ୍ତମାନ ଏଇ ଯେଉଁ ଜୀବ ଯାହାର ନିଶକ୍ତି କରିଛି, ଯାହାର କିଛି ଶକ୍ତି ନାହିଁ, ସେ ନିଜକୁ ଆଜି ଭଗବାନ ବୋଲି ଡିମ୍ଡିମ ପିଟୁଛି। କେତେ ଭଗବାନ ଯେ ଭଗବାନ ଏକ ଅପି ଦ୍ୱିତୀୟ ନାସ୍ତି ବୋଲି କୁହାଯାଏ, ଭଗବାନ ଏକ ଦୁଇ ଭଗବାନ ନୁହନ୍ତି, କିନ୍ତୁ ଆଜି କଳିଯୁଗରେ ଶହ ଶହ ଭଗବାନ ବର୍ତ୍ତମାନ ବାହାରିଛନ୍ତି। ସେଥିପାଇଁ ଶାସ୍ତ୍ର ପ୍ରମାଣ ରହିଛି ପ୍ରକୃତ ପକ୍ଷେ କିଏ ଭଗବାନ, ଯଦିଓ ନିଜକୁ ଚୈତନ୍ୟ ମହାପ୍ରଭୁ ଭଗବାନ ବୋଲି କହିଲା, ବା ନିଜେ ତାଙ୍କୁ ଯେତେବେଳେ ତାଙ୍କର ଭକ୍ତମାନେ ବା ଅନ୍ୟ ଯେଉଁମାନେ ତାଙ୍କର ସମୟାନୁବର୍ତ୍ତୀ ଯେଉଁମାନେ ଆସୁଛନ୍ତି ତାଙ୍କର ଅନୁଗାମୀ, ସେମାନେ ତାଙ୍କୁ ଯେତେବେଳେ ଭଗବାନ ବୋଲି କହୁଛନ୍ତି ତାହାକୁ ସେ ସ୍ୱୀକାର କରିବା ପାଇଁ ନାରାଜ, କିନ୍ତୁ ଶାସ୍ତ୍ର ପ୍ରମାଣ ତାଙ୍କ ପାଇଁ ସହସ୍ର ପ୍ରଶ ପ୍ରମାଣ ତାଙ୍କ ପାଇଁ ଲିପିବଦ୍ଧ ହୋଇ ରହିଛି ଯେ ସେ ହେଉଛନ୍ତି ଭଗବାନ। ଶ୍ରୀମଦ୍ ଭାଗବତମରେ ଏକଥା କୁହାଗଲା, କୃଷ୍ଣ ବର୍ଣ୍ଣ ତିଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଶ୍ୱଦମ୍ ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟ ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ସୁମଭାଷ। ଯେଉଁ କୃଷ୍ଣବର୍ଣ୍ଣ ଥିଲା ଦ୍ୱାପର ଯୁଗରେ, ସେ କୃଷ୍ଣବର୍ଣ୍ଣଟା ତାଙ୍କର ରହିଗଲା ଭିତରେ, ଏବଂ ଅକୃଷ୍ଣ ବର୍ଣ୍ଣ ଅର୍ଥାତ୍ ଗୌର ବର୍ଣ୍ଣ, ଯୋଉଟା ରାଧାରାଣୀଙ୍କର ବର୍ଣ୍ଣ, ସେଟା ବାହାରକୁ ପ୍ରକାଶିତ ହେଲା। କାରଣ ରାଧାଙ୍କର ବର୍ଣ୍ଣ କାନ୍ତି ଧରିକି ସେ ଆସୁଛନ୍ତି, କାରଣ ରାଧା ଭାବକୁ ପ୍ରକାଶ କରିଯିବ। ରାଧା ଯେଉଁ ପ୍ରକାର ଭାବରେ ବିରହରେ ସେ କୃଷ୍ଣ କୃଷ୍ଣ କହିକି କ୍ରନ୍ଦନ କରୁଥିଲେ, ସେ ଭାବଟାକୁ କଳିଯୁଗରେ ଚୈତନ୍ୟ ମହାପ୍ରଭୁ ପ୍ରକାଶ କରିଛନ୍ତି। କାରଣ ଭକ୍ତ ସେ ଶିକ୍ଷା ଦେବା ପାଇଁ ଚାହାନ୍ତି ଯେ ଭକ୍ତ ପ୍ରକୃତ ପକ୍ଷେ ଭଗବାନଙ୍କ ପାଇଁ କ୍ରନ୍ଦନ କରିବା ଉଚିତ। କାରଣ ଆମେମାନେ ପ୍ରକୃତ ପକ୍ଷେ ଆମର ନାଥ, ଆମର ନିଜର ସ୍ୱାମୀଙ୍କୁ ଆମେ ଏ ଜଗତରେ ହରେଇଛୁ, ଯେଉଁଥିପାଇଁ ଆମେ ଏ ଜଗତରେ ଦୁଃଖ ପାଉଛୁ। ଆମେ ଯେଉଁ ଦୁଃଖଟାକୁ ଆମେ ଜାଣିପାରୁନାହୁଁ, ଯେଉଁ ଦୁଃଖ ଆମେ ପାଉଛେ, ପ୍ରକୃତ ପକ୍ଷେ ଆମେ ତିନିଟା ଦୁଃଖ ପାଉଛେ। ଚାରି ପ୍ରକାର ଦୁଃଖ ଆମ ଜୀବନରେ ଆସୁଛି, ତିନିଟା ଦୁଃଖ ଆଦି ଭୌତିକ ଦୁଃଖ, ଆଦି ଦୈବିକ ଦୁଃଖ, ଆଧ୍ୟାତ୍ମିକ ଦୁଃଖ, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏଇ ଯେଉଁ ଦୁଃଖ ଆମେ ପାଉଛେ, ଏଇ ଦୁଃଖକୁ ଜାଣିକି ମଧ୍ୟ ବି ଆମେ ଅଜଣା ରହୁଛେ। ତେଣୁ ପ୍ରକୃତ ପକ୍ଷେ ଏଇ ଦୁଃଖ ଆମେ କାହିଁକି ପାଉଛେ ନା, ଆମେ ସ୍ୱାମୀଙ୍କ ସେବାରୁ, ଆମର ସ୍ୱାମୀଙ୍କ ସେବାରୁ ଆମେ ବିଚି କରିଛୁ। ଯେଉଁ ସ୍ୱାମୀ ହେଉଛନ୍ତି ଆମର ଭଗବାନ, ଯେଉଁ ରାଧାରାଣୀ ସର୍ବଦା କୃଷ୍ଣ କୃଷ୍ଣ ବୋଲି ବନ୍ଦନ କରୁଛୁ, ଯାହା ନରୋତ୍ତମ ଦାସ ତାଙ୍କୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ତାଙ୍କର ସମସ୍ତ ଗୀତି ହେଉଛି ବିଚ୍ଛେଦର ଗୀତି, ଗିରହର ଗୀତି। କାରଣ ମହାପ୍ରଭୁଙ୍କର ଆବିର୍ଭାବର ଅପ୍ରକଟ ପରେ ସେ ଆସୁଛନ୍ତି ନରୋତ୍ତମ ଠାକୁର। ନରୋତ୍ତମ ଦାସ ତାଙ୍କୁ ସୁନ୍ଦର ଭାବରେ ସେ ତାଙ୍କର ଗୀତ କରିଛି। ଗୌରାଙ୍ଗ ବୋଲି ଫୁଲକ ଶରୀର
ଗୌରାଙ୍ଗ ବୋଲି
ଶିକ୍ଷା ଦେଉଛନ୍ତି। যত যত আচরতে শ্রেষ্ঠ তত তত ইতর জন সযত প্রমাণ করতে লোকত্ব বন্ধ কারণ সে নিজে শিক্ষা দেন যে কলিযুগের বহু ভগবান আসবে সেপাই মতো আসবে পড়ব ভক্ত রূপ কারণ সমস্ত ভক্ত ভাবরে হি রহিলে ভক্ত ভাবরে হি নিজ জীবনরে যদি আমি ভক্ত হইক রহিবা তাহলে আমি নিজ জীবনর সফলতা হি লাভ করিবা কলিযুগরে সে শিক্ষা দেওয়া পাই নিজে ভগবান আসছেন কিন্তু বর্তমান যুগ মানে আসছেন ভগবান উপরে এতে শিক্ষা দেওয়া পরে মধ্যে নিজে ভগবান একথা আছে সে শিক্ষা দেন যে প্রকৃত পক্ষে আমি ভগবান কোণ আমি প্রকৃত পক্ষে ভগবানের সেবক ভাবে মধ্যে সে নিজকে অনুপযুক্ত বলে কৌছেন গোপী ভর্তু পাদ কমলের দাস দাস আমি দাস বলি মু গোপীনাথঙ্কর সেবকর সেবকর সেবক ভাবে বলছেন একথা নিজে ভগবান আছে কৌছেন কিন্তু নিজে আজ বর্তমান কেতে অবতার সৃষ্টি হচ্ছেন কেতে ভগবত্তা নিজের প্রতিপাদন করি নিজক ভগবান বলে কহিক লোক মানে তাঁর পছরে হাজার হাজার সংখ্যার দৌড়ছেন এই কথা হি প্রহ্লাদ মহারাজ কৌছেন যে কলিযুগের প্রকৃত পক্ষে ভগবান আসছে চৈতন্য মহাপ্রভু সে নিজক ভক্ত রূপে আসছেন যেটা ছন্ন অবতার সে নিজক কেবল ভগবান বলে কহি না নিজ কেবে হলে সে ভগবান বলে প্রতিপাদিত করে না কিন্তু শাস্ত্র তাঁর বহু প্রমাণ এটা সৃষ্টি করেছে কৃষ্ণ বর্ণ তুষা কৃষ্ণ সাঙ্গ পাঙ্গস্ত্র পার্শ্বদম যজ্ঞে সংকীর্তন প্রায় যজন্তি হি সুমেশ যোগ কৃষ্ণবর্ণ তাঁকর পিলা দ্বাপর যুগরে সে অকৃষ্ণ বর্ণ ধারণ করছেন কলিযুগরে রাধারাণীকর বর্ণ ধারণ করছেন সে রাধারাণীকর বর্ণ কাহিঁকি ধারণ কলে তার বহুত কথা রয়েছে সে কথা কে অল্প সময় মধ্যে কহিবা সম্ভব নয় তেমন রাধাঙ্কর যে ভাব তাঁকর যে হৃদয়ের উক্তি বা তাঁকর হৃদয়ের যে ব্যাকুলতাকে প্রকাশ করিয়া পাই সে চৈতন্য মহাপ্রভুর উপরে সেই বর্ণ কান্তি করিকি আসলে এবং সদা সর্বদা হি হরি হরি বলি কহিকি বন্দন করছেন কৃষ্ণ বর্ণ কৃষা কৃষ্ণ সাঙ্গ পাঙ্গাস্ত্র পার্শ্বদম পুরো সাঙ্গ পাঙ্গ মানুষ সেই নিয়ে আসছেন নিজে ভগবান চাইলে তাঁর পাখে কিছু অসম্ভব নয় সে সব কিছু করিপারে তাঁর সে শক্তি অছি কিন্তু সে তাঁর পার্শ্বদ মানুষ নিয়ে আসছেন তাঁর অনুগামী মানুষ নিয়ে আসছেন কারণ তাঁর অনুগামী মানুষ নিয়ে সে এই সংকীর্তন যজ্ঞর কলিযুগরে আরম্ভ করছেন সাঙ্গ পাঙ্গাস্ত্র পার্শ্বদম কলিযুগরে যে ভগবান আসছেন চৈতন্য মহাপ্রভু সে কোনসি অস্ত্রশস্ত্র ধারণ করেন এইটা হচ্ছে বিশেষ গুরুত্ব যে ভগবানকর অন্য অবতারে আমি দেখিবা যেতে অবতার আসছেন সমস্তে অস্ত্রশস্ত্র ধারণ করিকি শত্রু মানুষ সে বিচার করছেন কিন্তু কলিযুগরে যে ভগবান আসছেন ভক্ত ভাবরে সে কোনসি অস্ত্র ধারণ করে না কেবল তাঁর অস্ত্র হচ্ছে সংকীর্তন যে সংকীর্তন করিকি আজ আমি আপনার আসলে অঞ্চলরে সে সংকীর্তন হচ্ছে মহাপ্রভুঙ্কর এই ভগবান কলিযুগর ভগবানকর হচ্ছে অস্ত্র এই কথা শাস্ত্রে ভাগবত কৃষ্ণ বর্ণ তুষা কৃষ্ণ সাঙ্গ পাঙ্গাস্ত্র পার্শ্বদম পার্শ্বদ মানে এই সংকীর্তন রূপ অস্ত্রকে ধারণ করে আসছেন যজ্ঞে সংকীর্তন প্রায় এবং সে সংকীর্তন যজ্ঞ সে আরম্ভ করছেন চৈতন্য মহাপ্রভু এবং যেমানে এতে অংশগ্রহণ করছেন যে যেমানে প্রকৃত পক্ষে সুমেধা বলে কহিলেন সুমেধ স যেমানে প্রকৃত পক্ষে বুদ্ধিমান সেমানে এই সংকীর্তন যজ্ঞের অংশগ্রহণ করেন এই কথা শাস্ত্র শ্রীমদ ভাগবত মধ্য কুহযাইছে ফল সভাজয়ন্তা গুণজ্ঞা সার ভাগিন যত্র সংকীর্তন এইব সর্বস্বার্থ বিলভ্যতে শ্রীমদ ভাগবতরে এই কথা কুহযাইছে যে পরীক্ষিত মহারাজ কলিকু বিনাশ করে দিয়েছে কলি যেতবে আসুচি সেতবে পরীক্ষিত মহারাজঙ্কর সময় দ্বাপর যুগর শেষ রাজা সে তাঁকর সময় কলিযুগটা আসুচি সে চাহিদা কলিটাকে আনি দিয়ে কারণ কলিটা ছদ্মবেশ ধারণ করি ক্ষত্রিয় বেশ ধারণ করিকি সে আসুচি দণ্ড দৌচি গাভী এবং বৃষভ তেমন সেতবে পরীক্ষিত মহারাজ চাইলে তাকে সে হাঁ দিয়ে এটা রাজাঙ্কর কাম ক্ষত্রিয়ঙ্কর কাম কিন্তু সে কলিকু আশ্রয় দেবে কাহিঁকি না কলিযুগরে শ্রীমন চৈতন্য মহাপ্রভুঙ্কর নাম পুরো আশ্রয় নেইপারিব এই স্বার্থ রয়েছে কলৌ সভাজয়ন্তা গুণজ্ঞ সার ভাগিন তেমন যেমানে সারগ্রাহী যেমানে প্রকৃত পক্ষে বিদ্বান সেমানে কলিযুগরে এতে অসার বস্তু থাকলে মধ্যে হি সংকীর্তন রূপ সার বস্তু রয়েছে যেটা অতি সহজরে মধ্য লাভ করা যাচ্ছে সে কথা শ্রীমন্ত ভাগবত ব্যাসদেব কহিছেন মধ্যে সুখদেব মধ্যে পরিচিত মহারাজ কহুছেন কলৌ দোষ নিধর রাজনস্তি এক মহান গুণ কীর্তনাদেব কৃষ্ণস্য মুক্ত সঙ্গ কলিযুগরে যেতে দোষ রহিলে মধ্যে আমি দেখুছে সমস্তঙ্କ ভিতরে দোষ পরিপূর্ণ ভাবে রয়েছে আমি সমস্তে দোষরে বহু দোষরে পরিপূর্ণ বহু প্রকার দোষ আবর্জনা আমি ভিতরে অছি কিন্তু ଗୋଟିଏ ମୂଲ୍ୟବାନ ଗୁଣ ଅଛି କୀର୍ତ୍ତନାଦେବ କୃଷ୍ଣସ୍ୟ ମୁକ୍ତ ସଂରକ୍ଷଣ ଅଛି। ଭଗବାନ କୃଷ୍ଣଙ୍କର ନାମ ସଂକୀର୍ତ୍ତନ ଏବଂ ସାଧୁ ସଙ୍ଗ, ସାଧୁ ସଙ୍ଗରେ ଭକ୍ତଙ୍କ ସଙ୍ଗରେ କୃଷ୍ଣ ନାମ ସଂକୀର୍ତ୍ତନ, ସାଧୁ ସଙ୍ଗେ କୃଷ୍ଣ ନାମ ଏଇ ମାତ୍ର ଚାଏ ସଂସାର ଜୀବିତ ହାର କୋନ ବସ୍ତୁ ନା। କଳିଯୁଗରେ ଭଗବାନ କୃଷ୍ଣଙ୍କର ନାମ କୀର୍ତ୍ତନ, ତେଣୁ ଏଇ ଯେଉଁ ମୂଲ୍ୟବାନ ଗୁଣ ରହିଛି ସେ ମୂଲ୍ୟବାନ ଗୁଣ ଯେଉଁମାନେ ପ୍ରକୃତ ପକ୍ଷେ ବିଦ୍ୱାନ ବ୍ୟକ୍ତି ସେମାନେ ହିଁ ଏହାର ସୁଯୋଗ ନେବେ। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ଆସିଲେ, ଯିଏକି ଭକ୍ତ ରୂପରେ ନିଜେ ଭଗବାନ ସେ ଭକ୍ତ ଅବତାର ରୂପରେ ପ୍ରତିଷ୍ଠିତ ହେଲେ, ପ୍ରକାଶ କଲେ, ଯେଉଁମାନେ ପ୍ରକୃତ ପକ୍ଷେ ବୁଦ୍ଧିମାନ ବ୍ୟକ୍ତି ଏହାର ସୁଯୋଗ ନେବେ। ତ ସେଥିପାଇଁ ଆମର ଶ୍ରୀକୃଷ୍ଣ ଆମର କୃଷ୍ଣ ଚେତନା ସଂଘ ପଢ଼ାଯାଇଛି, ପ୍ରଫୁଲ୍ଲ ପ୍ରଭୁପାଦ ମହାରାଜ ପ୍ରତିଷ୍ଠା କରିଛନ୍ତି। ଚୈତନ୍ୟ ମହାପ୍ରଭୁଙ୍କର ଯାହା ମନବିଷ୍ଟ ଥିଲା ତାହାକୁ ହିଁ ପୂରଣ କରିବା ପାଇଁ ଯାଇ ଶ୍ରୀଲ ପ୍ରଭୁପାଦ ମହାରାଜ ସମଗ୍ର ପୃଥିବୀରେ ଏହି କୃଷ୍ଣ ଚେତନା ସଂଘକୁ ପ୍ରତିଷ୍ଠା କରିଛନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁଙ୍କର ମନବିଷ୍ଟକୁ ପୂରଣ କରିବା ପାଇଁ ହେଲେ ଆମକୁ ଏହି ସଂକୀର୍ତ୍ତନ ଯଜ୍ଞରେ ଅଂଶଗ୍ରହଣ କରିବା ପାଇଁ ହେବ ଏବଂ ଶ୍ରୀମନ୍ ମହାପ୍ରଭୁଙ୍କର ଯେଉଁ ଭାବଧାରା ସେଥିରେ ଆମମାନଙ୍କୁ ଅନୁପ୍ରାଣିତ କରିବା ପାଇଁ ପଡ଼ିବ। ତେଣୁ ମହାପ୍ରଭୁ ଅତି ସରଳ ଏବଂ ସହଜ କଥା ଆମମାନଙ୍କ ପାଇଁ କହିଛନ୍ତି, ଆମମାନଙ୍କୁ କୌଣସି ପ୍ରକାର କଷ୍ଟକର ପନ୍ଥା କଳିଯୁଗରେ ଆମମାନଙ୍କ ପାଇଁ ସେ ଦେଇନାହାନ୍ତି। ଅତି ସରଳ ଏବଂ ସହଜ ପନ୍ଥା କଳିଯୁଗରେ ଆମମାନଙ୍କୁ ଦେଇଛନ୍ତି, କାରଣ କଳିଯୁଗର ଲୋକମାନଙ୍କର ହେଉଛି ଆୟୁଷ କମ, ପ୍ରାୟଣ ଅଳ୍ପାୟୁଷା କଳା ବସ୍ମିନ୍ ଯୁଗେ ଜନା ମନ୍ଦ ସୁ ମନ୍ଦ ମତ ମନ୍ଦ ଭାଗ୍ୟା ବି ଉପତ୍କୃତା। କଳିଯୁଗର ଲୋକମାନଙ୍କର ହେଉଛି ଆୟୁଷ କମ, ସ୍ମୃତିଶକ୍ତି କମ, ମେଧାଶକ୍ତି କମ, ଦୃଷ୍ଟିଶକ୍ତି କମ, କାରଣ ତାଙ୍କର ପ୍ରାବଲ୍ୟ ଅଧିକ। କଳିଯୁଗର ତିନିଟା ଗୁଣ ନଷ୍ଟ ହେଇଯାଇଛି, ଯାହା କୁହାଯାଇଛି ପାପର ତିନିଟା ସ୍ତମ୍ଭ, ଗୋଟିଏ ସ୍ତମ୍ଭ ରହିଛି ସତ୍ୟ, ସେ ସ୍ତମ୍ଭରେ ବର୍ତ୍ତମାନ ପଡ଼ିଅଛି। ତେଣୁ ସେଥିପାଇଁ ଅତି ସରଳ ଏବଂ ସହଜ ପନ୍ଥା ମହାପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ଯେଉଁ ପାପର ପ୍ରାବଲ୍ୟ ରହିଛି ସେ ସହଜ ପନ୍ଥା ଆମମାନଙ୍କୁ ଦେଇଛନ୍ତି, ଅତି ସହଜ ସରଳ ପନ୍ଥା, ତାହାକୁ ଆମମାନଙ୍କୁ ଗ୍ରହଣ କରିବା ପାଇଁ ପଡ଼ିବ। ଅତି ସହଜ ସରଳ ପନ୍ଥା, ପ୍ରଥମ ଆମକୁ ନିୟମ ପାଳନ କରିବା ପାଇଁ ହେବ, ଯେଉଁମାନେ ରହିଛନ୍ତି ଗୃହସ୍ଥ ଗୃହ ଭିତରେ ଅଛନ୍ତି, ବିଭିନ୍ନ ଧନ୍ଦା ଭିତରେ ଅଛନ୍ତି, ସେମାନେ ମାଛ ମାଂସ ଅଣ୍ଡା ପିଆଜ ରସୁଣ ଏହାକୁ ତ୍ୟାଗ କରିବା ଉଚିତ, କାରଣ ଏହା ଭଗବାନଙ୍କ ପାଖରେ ଲାଗିବ ନାହିଁ, ଏହା ଭଗବାନ ଗ୍ରହଣ କରିବେ ନାହିଁ, ତେଣୁ ଏହାକୁ ତ୍ୟାଗ କରିବା ଉଚିତ। ଦ୍ୱିତୀୟ ହେଉଛି ମାଦକ ଦ୍ରବ୍ୟ ସେବନ, ନିଷେଧ ହେବା ଉଚିତ, ମାଦକ ଦ୍ରବ୍ୟ ସେବନ କରିବେ ନାହିଁ, ପାନ ବିଡ଼ି ସିଗାରେଟ୍ ଗୁଡ଼ାକ ଚା କଫି ମଦ ଗଞ୍ଜେଇ ଅଫିମ ଏହାକୁ ତ୍ୟାଗ କରିବା ଉଚିତ। ତୃତୀୟ ହେଉଛି ଦ୍ୱିତ କ୍ରୀଡ଼ା ପଶାପାଲି ଟ୍ୟାସ୍ ଥିଏଟର ଲଟେରୀ ଜୁଆ ଏସବୁକୁ ତ୍ୟାଗ କରିବା ଉଚିତ। ଏବଂ ଚତୁର୍ଥ ହେଉଛି ଅବୈଧ ସ୍ତ୍ରୀ ସଙ୍ଗ, ଯେଉଁମାନେ ବିବାହିତ ପତି ସେ ପତ୍ନୀ ସହିତ ସଙ୍ଗ ରଖିବେ, ସମ୍ପର୍କ ରଖିବେ, କିନ୍ତୁ ଯେଉଁମାନେ ଅବିବାହିତ ସେମାନେ କୌଣସି ପ୍ରକାର ଭାବେ ସ୍ତ୍ରୀ ସହିତ ସମ୍ପର୍କ ରଖିବେ ନାହିଁ ଏବଂ ଅନ୍ୟ ସ୍ତ୍ରୀକୁ ସେ ମା ଏବଂ ଭଉଣୀର ଭଉଣୀର ସମ୍ମାନ ଦେବେ। ତେଣୁ ଏହି ଚାରିଟି ନିୟମ ପାଳନ କରିକି ଭଗବାନଙ୍କର ଦିବ୍ୟ ନାମର ଶରଣାଗତ ହେଲେ ହିଁ ମହାପ୍ରଭୁଙ୍କର କୃପା ଲାଭ କରିପାରିବା। ବିଶେଷ କରି ଏହି କଳିଯୁଗରେ ଆମେମାନେ ଆମର ଜୀବନର ସଫଳତା ଲାଭ କରିପାରିବା ଏବଂ ଆମମାନେ ଭଗବତ ଧାମକୁ ଯାତ୍ରା କରିପାରିବା। ଏ ହେଉଛି ଆମମାନଙ୍କର ଜୀବନର ବୈଶିଷ୍ଟ୍ୟ। ଏତିକି କହିବା, ଆମର ସମୟ ହୋଇଯାଇଛି, ଯେଉଁ ସମୟ ଆମକୁ ଦେଇଥିଲେ 8 ସମୟକୁ ସାରିବା ପାଇଁ ସେତିକି ସମୟ ସାରିଲେ, ଯଦି ମୋ କଥାରେ କିଛି ତ୍ରୁଟି ଥାଏ ତାହେଲେ ଆପଣମାନେ ସ୍ୱଦୀ ବୃନ୍ଦ ଆମମାନଙ୍କୁ କ୍ଷମା ଦେବେ। ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତ
ଜୟ ଶ୍ରୀପାଦ ଦୂତାଚାର୍ଯ୍ୟ ପ୍ରଭୁ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବୃନ୍ଦ କି, ଦାୟୀ ଗୋର ପ୍ରମାଣନ୍ଦେ।
ମହାପ୍ରଭୁ ଆସିଥିଲେ, କୃଷ୍ଣ ସ୍ୱୟଂ କୃଷ୍ଣ ଆସିଛନ୍ତି, ସ୍ୱୟଂ କୃଷ୍ଣ ଭକ୍ତ ରୂପରେ ଆସିଛନ୍ତି, ତାଙ୍କର ଭକ୍ତ ଭାବରେ ଭଗବତ ତାକୁ ପ୍ରତିପାଦନ କରୁଛନ୍ତି, କିନ୍ତୁ ନିଜେ ଭଗବାନ ବୋଲି କହୁନାହାନ୍ତି। ମହାପ୍ରଭୁ ଆମକୁ ପ୍ରଭୁ କହିଲେ କିନ୍ତୁ ବହୁତ ଭକ୍ତ ବହୁତ ଭଗବାନ ସୃଷ୍ଟି ହେଇଗଲେଣି, କିନ୍ତୁ ମହାପ୍ରଭୁ କିଭଳି ଭାବରେ କୃଷ୍ଣଙ୍କୁ ପାଇବା ପାଇଁ ନିଜେ କୃଷ୍ଣଙ୍କୁ ଖୋଜୁଛନ୍ତି, କେମିତି ଖୋଜୁଛନ୍ତି ଆମେ ତ ଶ୍ରୀମଦ୍ ଭାଗବତ ଦେଖିଲେ, ଟିକେ ଚୈତନ୍ୟ ଭାଗବତ ଗୋଟେ ପଦ ଶୁଣିବା। ତାପରେ ଆମେ ଟିକେ କୀର୍ତ୍ତନ କରିବା, ଉଚ୍ଚ ସ୍ୱରରେ କୀର୍ତ୍ତନ କରିବା, ତାପରେ ଆମେ ପ୍ରସାଦ ପାଇବା। ମହାପ୍ରଭୁ ନିଜେ କୃଷ୍ଣଙ୍କୁ ଡାକୁଛନ୍ତି, ପୁଣି କାନ୍ଦିକିରି ଡାକୁଛନ୍ତି, କାରଣ ମହାଜନ ମାନେ କହିଛନ୍ତି ସେଇ ଦୁତି କଥା ଭୁଲ ନା ସର୍ବଥା ଉଚ୍ଚ ସ୍ୱରେ କର ହରିନାମ ର ଗୋଟେ ହଉଛି ଉଚ୍ଚ ସ୍ୱର ଆଉ ଗୋଟେ ହଉଛି ହରିନାମ। ସ୍ୱୟଂ ମହାପ୍ରଭୁ ନିଜେ କୀର୍ତ୍ତନ କରୁଛନ୍ତି, ଡାକୁଛନ୍ତି କୃଷ୍ଣଙ୍କୁ, କୃଷ୍ଣଙ୍କୁ ପାଇବା ପାଇଁ କୃଷ୍ଣ ଡାକୁଛନ୍ତି। କୃଷ୍ଣଙ୍କୁ କେମିତି ପାଇବେ, ତେଣୁ ଆମେ ସେମିତି ଡାକିଲେ କୃଷ୍ଣଙ୍କୁ ପାଇବା, ନହେଲେ କୃଷ୍ଣଙ୍କୁ ପାଇବା ନାହିଁ, କସ୍ମିନ କାଳେ କେହି ପାଇପାରିବେ ନାହିଁ। ତେଣୁ ସେ ଆମକୁ ଆଚରଣ ଶିଖାଇକି ଯାଇଛନ୍ତି, କେମିତି ଆଚରଣ କରୁଛନ୍ତି। କୃଷ୍ଣ ରେ ବାପ ରେ
ରେ